ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ଜୁହାର। ପହିଲା ମୁଖ୍ୟ ଖବର। ମୟୂରଭଞ୍ଜ ଜିଲ୍ଲା ନ 7,000 କୋଟି ଟଙ୍କା ଖର୍ଚ୍ଚ ଥି ପ୍ରତିଷ୍ଠା ହେବା 10 ଶିଳ୍ପ ପ୍ରକଳ୍ପ କହିଲେ ମୁଖ୍ୟମନ୍ତ୍ରୀ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ବି ଆର୍ ଗଭାଇଙ୍କ ନାଁ ସୁପାରିଶ। କେନ୍ଦ୍ର ସଡ଼କ ଆଉ ପରିବହନ ମନ୍ତ୍ରୀ ଆଇବାକାଇଲ ଆସୁଛନ୍ ଓଡ଼ିଶା। 4,000 କୋଟିନୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପର କରବେ ଲୋକାର୍ପଣ ଆଉ ଶିଳାନ୍ୟାସ। ଆଉ ସମ୍ବଲପୁରନ ମୁଖ୍ୟମନ୍ତ୍ରୀଙ୍କ ଜନ ଶୁଣାଣି ଲାଗି ଆଇବାକାଇଲଠାନୁ ମୂଲ ହେବା ପଞ୍ଜୀକରଣ। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ବାରିପଦାଠାରେ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ହୋଇଥିବା ଏସ୍ସି ଏସ୍ଟି ହବ୍ ସମ୍ମିଳନୀ ଆଉ ପିଏମ୍ ବିଶ୍ୱକର୍ମା ଜାତୀୟ କର୍ମଶାଳାକେ ଉଦ୍ଘାଟନ କରିଛନ୍। ପିଏମ୍ ବିଶ୍ୱକର୍ମା ଯୋଜନା ପାରମ୍ପରିକ ଶିଳ୍ପୀ ଆଉ କାରିଗରମାନଙ୍କୁ ଉଚିତ ସମ୍ମାନ ଦେବାର ସହିତ ଆର୍ଥିକ ସ୍ଥିତିକେ ମଜବୁତ କରବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ସେ ଆହୁରି କହିଛନ୍, ଯୋଜନାଥି ରାଜ୍ୟର 1,05,361 ଜଣ ହିତାଧିକାରୀ ପଞ୍ଜିକୃତ ହେବାର ସହିତ 18 ରକମର ବୃତ୍ତିଥି ସାମିଲ ହୋଇଛନ୍। ଏ ଅବସରରେ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜ ଜିଲ୍ଲା ନ 7,000 କୋଟି ଟଙ୍କା ଖର୍ଚ୍ଚାଥି 10 ଶିଳ୍ପ ପ୍ରକଳ୍ପ ପ୍ରତିଷ୍ଠା ହେବା ବୋଲି ଘୋଷଣା କରିଛନ୍। କାର୍ଯ୍ୟକ୍ରମଥି କେନ୍ଦ୍ର ଏମ୍ଏସ୍ଏମ୍ଇ ମନ୍ତ୍ରୀ ଜିତନ ରାମ ମାଝି ଯୋଗ ଦେଇକରି ଏମ୍ଏସ୍ଏମ୍ଇ କ୍ଷେତ୍ର ଖର୍ଚ୍ଚା ଦୁଇଗୁଣା ବଢ଼ାଯାଇଛେ ଆର୍ ବେକାରୀ ସମସ୍ୟା ଦୂର କରବାର ଲାଗି ଇଟା ସବୁନୁ ପ୍ରଭାବଶାଳୀ ଭୂମିକା ନେଇଛେ ବୋଲି କହିଛନ୍। କାର୍ଯ୍ୟକ୍ରମଥି ନଗର ଉନ୍ନୟନ ମନ୍ତ୍ରୀ ଡକ୍ଟର କୃଷ୍ଣଚନ୍ଦ୍ର ମହାପାତ୍ର, ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ସହିତ ଭିନ୍ ଭିନ୍ ବିଭାଗର ସଚିବମାନେ ଯୋଗ ଦେଇଥିଲେ। ଆଇବା ସମୟ ଲାଗି ଅଧ୍ୟାପକ ଛାତ୍ର ଆଉ ଆଘର ଛାତ୍ରମାନେ ସମାଜ ଶୈକ୍ଷିକ ଉତ୍କର୍ଷତା ବୈଜ୍ଞାନିକ ଭାବନା ଆଉ ମାନବିକ ମୂଲ୍ୟବୋଧର ଆଲୋକବର୍ତ୍ତିକା ହେବାର୍କେ ରାଜ୍ୟପାଳ ହରିବାବୁ କମ୍ଭମ୍ପାଟି ଆହ୍ୱାନ ଦେଇଛନ୍। ଭୁବନେଶ୍ୱର ଓଡ଼ିଶା କୃଷି ଆଉ ବୈଷୟିକ ବିଶ୍ୱବିଦ୍ୟାଳୟ ଓୟୁଇଟି ଅଧୀନତି ଥିବା କଲେଜ ଅଫ୍ ବେସିକ୍ ସାଇନ୍ସ ଆଣ୍ଡ ହ୍ୟୁମାନିଟିଜ୍ର ହୀରକ ଜୟନ୍ତୀ ସମାରୋହଟି ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର କମ୍ଭମ୍ପାଟି କହିଛନ୍, ଶିକ୍ଷାନୁଷ୍ଠାନର 6 ଦଶନ୍ଧି ଯାତ୍ରା ଖାଲି ଉତ୍ସବ ପାଳନ ଲାଗି ମାଇଲ୍ ଖୁଣ୍ଟା ନୁହେଁ, ସେ ଦେଶ ଲାଗି ସାମଗ୍ରିକ ମାନବ ସମ୍ବଳ ଗଠନ କରବାର୍ତି ମୌଳିକ ବିଜ୍ଞାନ ଆଉ ମାନବିକତାର ପ୍ରାସଙ୍ଗିକ ତାର ଉଦାହରଣ। କାର୍ଯ୍ୟକ୍ରମଟି ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଅତିଥି ଭାବେ ଯୋଗ ଦେଇଥିଲେ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ଭୂଷଣ ରାମକୃଷ୍ଣ ଗଭାଇଙ୍କ ନାଁକେ କେନ୍ଦ୍ର ଆଇନ ମନ୍ତ୍ରଣାଳୟକେ ସୁପାରିଶ କରାଯାଇଛି। ସୁପ୍ରିମକୋର୍ଟର 2 ନମ୍ବର ବରିଷ୍ଠ ବିଚାରପତି ଭାବେ ଏହାଦେ କାର୍ଯ୍ୟରତ ଜଷ୍ଟିସ୍ ଗଭାଇଙ୍କ ନାଁ ପ୍ରଧାନ ବିଚାରପତି ଜଷ୍ଟିସ୍ ସଞ୍ଜୀବ ଖାନ୍ନା ସୁପାରିଶ କରିଛନ୍। ଜଷ୍ଟିସ୍ ଖାନ୍ନାଙ୍କ କାର୍ଯ୍ୟକାଳ ଆଇବା ମାସ 13 ତାରିଖ ଶେଷ ହେଉଛି। କେନ୍ଦ୍ର ସଡ଼କ ଆଉ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଆଇବାକାଇଲ ଓଡ଼ିଶା ଗସ୍ତଥି ଆସୁଛନ୍। ପୂର୍ତ୍ତ ଆଉ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଅନୁସାରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ଗଡ଼କରୀ ଆଇବାକାଇଲ ସକାଳେ କଟକଠାରେ ପୂର୍ବତନ ମୁଖ୍ୟମନ୍ତ୍ରୀ ହରେକୃଷ୍ଣ ମହତାବଙ୍କ ଜୟନ୍ତୀ ସମାରୋହଟି ଯୋଗଦେବେ। ଉପରବେଳା ଜାତୀୟ ରାଜପଥ ପ୍ରାଧିକରଣ ତରଫ ଚାଲିଥିବା ଭିନ୍ ଭିନ୍ ସଡ଼କ ପ୍ରକଳ୍ପର ସମୀକ୍ଷା କରିବେ। ଶ୍ରୀ ଗଡ଼କରୀ ରାଜ୍ୟ ସରକାରଙ୍କ ତରଫ ଚାଲିଥିବା ପାଖାପାଖି 4,000 କୋଟିନୁ ଅଧିକା ଟଙ୍କାର 19 ପ୍ରକଳ୍ପର ଲୋକାର୍ପଣ ଆର୍ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି। ସେଥିଭିତରୁ 13 ଜାତୀୟ ରାଜପଥ ପ୍ରକଳ୍ପ ନିର୍ମାଣଟି 2,905 କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଶ୍ରୀ ହରିଚନ୍ଦନ ସୂଚନା ଦେଇଛନ୍। ସେନ୍ତା 4 ସିଆର୍ଆଇଏଫ୍ ସେତୁ ନିର୍ମାଣଟି 427 କୋଟି ଟଙ୍କା ଆଉ 2 ରାଜପଥ ପ୍ରକଳ୍ପର 841 କୋଟି ଟଙ୍କା ବ୍ୟୟ ଅଟକଳ ରହିଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ରାସ୍ତା ଭିତ୍ତିଭୂମି ଆଉ ଯୋଗାଯୋଗ କ୍ଷେତ୍ରଥି ଓଡ଼ିଶା ସର୍ବଭାରତୀୟ ସ୍ତରଥି 8 ନମ୍ବରଠାରେ ରହିଛି। ଓଡ଼ିଶାକେ ଏହି କ୍ଷେତ୍ରଥି 1 ନମ୍ବର କରବାର୍କେ ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ହରିଚନ୍ଦନ କହିଛନ୍। ମିଶନ ଶକ୍ତି ଗୃହ ଆଉ ମିଶନ ଶକ୍ତି ବଜାର ମହିଳାମାନଙ୍କୁ ରୋଜଗାର ଦେବାର ମାଧ୍ୟମ ଆଏ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍। ଇ ମାସର ଶେଷ ତକ ରାଜ୍ୟର ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କର ପୁନର୍ଗଠନ କରାଯିବାର ସହିତ ଜିଲ୍ଲା ଆଉ ରାଜ୍ୟସ୍ତରର ସଂଗଠନମାନଙ୍କେ ଭିଲ୍ ନୂଆ ନିଯୁକ୍ତି ଦିଆଯିବା ବୋଲି ଶ୍ରୀମତୀ ପରିଡ଼ା ଗଣମାଧ୍ୟମକେ ସୂଚନା ଦେଇଛନ୍। ଇତାର ଛଡ଼ା ଆଇବା ମାସେ ଜିପିଏଲ୍ଏଫ୍ ସିଏଲ୍ଏଫ୍ ଆର୍ ବିଏଲ୍ଏଫ୍ର ଭିଲ୍ ପୁନର୍ଗଠନ କରାଯିବା। ଏହାଦେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ତରଫ ସବୁ ଘରକେ ଯୋଡ଼ବାର କାମ ମୂଲ ହୋଇଛେ ବୋଲି ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପରିଡ଼ା କହିଛନ୍।
ମିଶନ ଶକ୍ତି ଗୃହ, ମିଶନ ଶକ୍ତି ବଜାର, ଇଏ ହଉଛି ମହିଳାମାନଙ୍କୁ ରୋଜଗାର ଦେବାର ପନ୍ଥା। ଇଏ ପନ୍ଥାକୁ ଆଗକୁ ନିଆଯିବ, ଯୋଉଥିରେ ମହିଳା ଟ୍ରେନିଂ ବି ପାଇବେ, ବିକାଶ ବି ପାଇବେ, ବ୍ରାଣ୍ଡ ବି ଆସିବ। ଅପେକ୍ଷା କରନ୍ତୁ ମାସେ 2 ମାସ, ମିଶନ ଶକ୍ତି ତା କଳେବର ବଢ଼େଇବାକୁ ଯାଉଛି।
ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆଇବା 21 ତାରିଖ ସୋମବାର ଦିନ ସମ୍ବଲପୁରନ ଜନ ଅଭିଯୋଗ ଶୁଣାଣି କରିବେ। ଦୁର୍ଗାପାଲିଠାରେ ଥିବା ସମ୍ବଲପୁର ମହାନଗର ନିଗମ କାର୍ଯ୍ୟାଳୟଠାରେ ହେବାର୍କି ଥିବା ଜନଶୁଣାଣି ଲାଗି ଆଇବା କାଲି 11 ବଜେନୁ ପଞ୍ଜୀକରଣ ମୂଲ ହେବା। ଜନଶୁଣାଣି ପୋର୍ଟାଲ ଆଉ ଜନଶୁଣାଣି ମୋବାଇଲ ଆପ୍ ଜରିଏ ଲୁକେ ଶିବିର ଲାଗି ପଞ୍ଜୀକରଣ କରିପାରିବେ। ଶିବିର ଲାଗି ସବୁନୁ ଯହ ହଜାରେ ଛନ୍ ପଞ୍ଜୀକରଣ କରିପାରିବେ। ଆବେଦନକାରୀମାନେ ସେମାନଙ୍କର ପଞ୍ଜୀକୃତ ପ୍ରାପ୍ତିପତ୍ର ଆଉ ବ୍ୟକ୍ତିଗତ ପରିଚୟ ପତ୍ର ସାଙ୍ଗେ ଅଭିଯୋଗପତ୍ର ଧରିକରି ସକାଳ 8 ବଜେ ମହାନଗର ନିଗମ କାର୍ଯ୍ୟାଳୟନ ପହଞ୍ଚବାର୍କି ସାଧାରଣ ପ୍ରଶାସନ ଆଉ ସାଧାରଣ ଅଭିଯୋଗ ବିଭାଗ ତରଫୁ ସୂଚନା ଦିଆଯାଇଛି। ରାଇଜେ ଏତକର ଶବ ପରିବହନ ଲାଗି ଖାସ୍ କଲ୍ ସେଣ୍ଟର କାମ କରବା। 108 ଆମ୍ବୁଲାନ୍ସ ସେବା ବାଗି ଏଥିଲାଗି ସ୍ୱତନ୍ତ୍ର ଟୋଲ୍ ଫ୍ରି ନମ୍ଘର ରହିବା। ସ୍ୱାସ୍ଥ୍ୟ ସଚିବ ଅଶ୍ୱସ୍ତି ଏସ୍କର ଅଧ୍ୟକ୍ଷତାତି ହୋଇଥିବା ବୈଠକଟି ଇ ବାବଦେ ପ୍ରାରମ୍ଭିକ ଆଲୋଚନା ହୋଇଛି। ରାଜ୍ୟ କେନ୍ ଜିଲ୍ଲାର ହାସ୍ପାତାଲନ କେତେ ମୃତ୍ୟୁ ହେଉଛି ଆଉ ଶବ ପରିବହନ ଲାଗି ଆନୁମାନିକ କେତେଟା ଗାଡ଼ି ଦରକାର ହେଉଛି ସେ ବାବଦେ ବୈଠକଟି ରିପୋର୍ଟ ମଗାଯାଇଛି। ରିପୋର୍ଟମାନେ ମିଳିଲା ଉତ୍ତରୁ ଜରୁରୀ ପଦକ୍ଷେପ ନିଆଯିବା ବୋଲି ବୈଠକଟି କୁହାଯାଇଛି। ଉଚ୍ଚଶିକ୍ଷା ବିଭାଗ ଅଧୀନ 2025-26 ଶିକ୍ଷାବର୍ଷରେ ସ୍ନାତକ ପାଠ୍ୟକ୍ରମ ଥି ନାଲେଖା ଲାଗି ଆଇଷ୍ଠାନୁ ପ୍ରକ୍ରିୟା ମୂଲ ହୋଇଛି। ଉପରବେଳା 4 ବଜେନୁ ସାମ୍ସ ପୋର୍ଟାଲ ଥି କମନ୍ ଆପ୍ଲିକେସନ୍ ଫର୍ମ ମିଳୁଛି। ଆଗ୍ରହୀ ଛାତ୍ରଛାତ୍ରୀମାନେ ଆଇବା May 20 ତାରିଖ ଭିତରେ ଏଥି ଆବେଦନ କରିପାରିବେ। 21 ଆଉ 22 ତାରିଖ ଥି CAF ଥି ଦରକାରୀ ସଂଶୋଧନ କରାଯାଇପାରିବ ବୋଲି ଉଚ୍ଚଶିକ୍ଷା ବିଭାଗ ତରଫୁ କୁହାଯାଇଛି। ଜାତୀୟ ଶିକ୍ଷାନୀତି 2020 ଆଧାର ଥି ଇ ବଛର ପାଠପଢ଼ା ମୂଲ ହେବା ବୋଲି ଉଚ୍ଚଶିକ୍ଷା ବିଭାଗ ବିଜ୍ଞପ୍ତିନୁ ଜଣାପଡ଼ିଛି। ଏବେ 19 ତାରିଖ ଆଇଆଇଏମ୍ ସମ୍ବଲପୁରର ସମାବର୍ତ୍ତନ ଉତ୍ସବ ହେବା। କାର୍ଯ୍ୟକ୍ରମଟି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଡକ୍ଟର ପିକେ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି 2023-25 ଏମ୍ବିଏ 2022-24 ଏକ୍ଜିକ୍ୟୁଟିଭ୍ ଏମ୍ବିଏ 2023-25 ପିଏଚ୍ଡି ସ୍କଲରମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ। ଏ ବାବଦେ ଆଇଆଇଏମ୍ ସମ୍ବଲପୁର ତରଫୁ ସୂଚନା ଦିଆଯାଇଛି। ସମ୍ବଲପୁର ଜିଲ୍ଲା ଜୁଜୁମୁରା ମିଶନ ଶକ୍ତି କାର୍ଯ୍ୟାଳୟଠାରେ ଦୁଇଦିନିଆ ଅଙ୍ଗନବାଡ଼ି କର୍ମୀ ପ୍ରଶିକ୍ଷଣ ଶିବିର ଉଦ୍ଯାପିତ ହୋଇଯାଇଛି। କାର୍ଯ୍ୟକ୍ରମଟି 2ଟା କ୍ଷେପେ ଆମ କୁନିପିଲା ଯୋଜନା ଥି ଅଙ୍ଗନବାଡ଼ି କର୍ମୀମାନଙ୍କୁ ତାଲିମ ଦିଆଯାଇଥିଲା। ଛୋଟ ଛୁଆମାନଙ୍କର ଲାଲନ ପାଲନ ଶାରୀରିକ ଆର୍ ମାନସିକ ବିକାଶ ଦିଗେ ଅଙ୍ଗନବାଡ଼ି କର୍ମୀମାନଙ୍କର ଭୂମିକା କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ଥିଲା। ଏ ଅବସରରେ ଅଙ୍ଗନବାଡ଼ି କର୍ମୀମାନଙ୍କର ଦକ୍ଷତା ମୂଲ୍ୟାଙ୍କନ ପରୀକ୍ଷା କରାଯାଇଥିଲା। ଜୁଜୁମୁରା ସିଡିପିଓ ମିନତୀ ଦାସ ସୁପରଭାଇଜର ସୁଷମା କୁମ୍ରା ଉପସ୍ଥିତ ରହିକରି 197 ଜଣ ଅଙ୍ଗନବାଡ଼ି କର୍ମୀଙ୍କୁ ତାଲିମ ଦେଇଥିଲେ। ପୂର୍ବତ ଟ୍ରେଲ୍ ମହାପ୍ରବନ୍ଧକ ପରମେଶ୍ୱର ଫୁଙ୍କୱାଲ ବୌଦ୍ଧ ଜିଲ୍ଲା ଗସ୍ତ କରିକରି ଖୋର୍ଦ୍ଧା ବଲାଙ୍ଗୀର ରେଲ୍ ପ୍ରକଳ୍ପର ଅଗ୍ରଗତି ବାବଦେ ସମୀକ୍ଷା କରିଛନ୍। ବୌଦ୍ଧ ଜିଲ୍ଲାର ପୁରୁଣା କଟକ ଆଉ ସୋନପୁର ଭିତରେ ଥିବା ସବୁ ନୂଆ ଷ୍ଟେସନମାନଙ୍କର ଭିତ୍ତିଭୂମି ତିଆର କାମ ସରିଥିବା ବେଳେ ନୂଆ ରେଲ୍ ଲାଇନ୍ର ଟ୍ରାଏଲ୍ ରନ୍ ଆଉ ସୁରକ୍ଷା ଯାଞ୍ଚ ସରିଛି। ଇ ଟ୍ରେନ୍ ଲାଇନ୍ ଥି ଜଲ୍ଦି ଟ୍ରେନ୍ ଚଳାଚଳ ବାବଦେ ଶ୍ରୀ ଫୁଙ୍କୱାଲ ସମୀକ୍ଷା କରିଛନ୍। ପରିଦର୍ଶନ ସମୟ ପୂର୍ବତଟ ରେଲ୍ ବିଭାଗର ଭିନ୍ ଭିନ୍ ଅଧିକାରୀମାନେ ଉପସ୍ଥିତ ଥିଲେ। ବଲାଙ୍ଗୀର ଟିଟିଲାଗଡ଼ 26 ନମ୍ବର ଜାତୀୟ ରାଜପଥ ମଟଖାଇ ପାହାଡ଼ ପାଖେ ସଡ଼କ ଦୁର୍ଘଟଣା ଥି 2 ଜଣ ବାଇକ୍ ଆରୋହୀଙ୍କ ଜୀବନ ଯାଇଛି। ଖବର ପାଇକରି ପୁଲିସ୍ ଦୁର୍ଘଟଣା ଜାଗାକେ ପହଞ୍ଚିକରି ତଦନ୍ତ ଚଳେଇଛି। ବୌଦ୍ଧ ଜିଲ୍ଲା ଷ୍ଟାଡିୟମ୍ଠାରେ ଚାଲିଥିବା 15 ବର୍ଷରୁ କମ୍ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଟ୍ରଫି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍ଯାପିତ ହୋଇଯାଇଛି। ଫାଇନାଲ୍ ମ୍ୟାଚ୍ ଥି BSAA ବୌଦ୍ଧ 3-1 ଗୋଲ୍ ଥି ଫ୍ରେଣ୍ଡସ୍ କ୍ଲବ୍ ମୁଣ୍ଡାପଡ଼ା ଦଲ୍କେ ହରାଇଛି। ମ୍ୟାଚ୍ ଥି କଣ୍ଟାମାଲ ବିଧାୟକ କହ୍ନେଇ ଚରଣ ଡାଙ୍ଗ ଜିଲ୍ଲାପାଳ ସୁବ୍ରତ କୁମାର ପଣ୍ଡା ପ୍ରମୁଖ ଅତିଥି ଭାବେ ଯୋଗ ଦେଇକରି ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ଦେବଗଡ଼ ଜିଲ୍ଲା ପ୍ରଶାସନ ଆଉ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫୁ ଜିଲ୍ଲାସ୍ତରୀୟ ପୋଷଣ ପକ୍ଷ ପାଳିତ ହୋଇଯାଇଛି। ସମାଜ ମଙ୍ଗଳ ଅଧିକାରୀଙ୍କ ସଂଯୋଜନା ଥି ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ କବୀନ୍ଦ୍ର କୁମାର ସାହୁ ଯୋଗ ଦେଇଥିଲେ। ଏ ଅବସରରେ ଅତିଥିମାନେ ଛୁଆମାନଙ୍କୁ ପୁଷ୍ଟିକର ଆଉ ପୋଷଣ ଥିବା ଖାଦ୍ୟ ଯୋଗାଇ ଦେବାର ସହିତ ସୁସ୍ଥ ଜୀବନ ଗଠନ ଉପରେ ଆଲୋଚନା କରିଥିଲେ। ଏ ଅବସରରେ ଭିନ୍ ଭିନ୍ ପୁଷ୍ଟିକର ଖାଦ୍ୟ ପ୍ରଦର୍ଶନୀ କରାଯାଇଥିଲା। ରାଜ୍ୟ କାଲବୈଶାଖୀର ପ୍ରଭାବ ଥି ଆଇବା 4 ଦିନ ତକ୍ ଧୁକାଗଡ଼ି ଆର୍ ବର୍ଷା ହୋଇପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ କୁହାଯାଇଛି। ଇ ସମୟ ଥି କରାମାଡ଼ ହେବାର ସହିତ କେତେଟା ଜାଗାନ 50-60 କିଲୋମିଟର ବେଗ୍ଟି ପବନ ବୋହିପାରେ। ଆଇବା 24 ଘଣ୍ଟା ଭିତରେ ସମ୍ବଲପୁର ଝାରସୁଗୁଡ଼ା ସୁନ୍ଦରଗଡ଼ ଦେବଗଡ଼ ବରଗଡ଼ କଳାହାଣ୍ଡି ସହିତ ରାଜ୍ୟର 17ଟା ଜିଲ୍ଲାର ଜବର ଧୁକାଗଡ଼ି ଆଉ ବର୍ଷା ନେଇକରି ପାଣିପାଗ କେନ୍ଦ୍ର ସତର୍କ କରାଇଛି। ଶେଷ ମୁଖ୍ୟ ଖବର ଫେରଘେ ମୟୂରଭଞ୍ଜ ଜିଲ୍ଲାର 7,000 କୋଟି ଟଙ୍କା ଖର୍ଚ୍ଚା ଥି ପ୍ରତିଷ୍ଠା ହେବା 10 ଶିଳ୍ପ ପ୍ରକଳ୍ପ କହିଲେ ମୁଖ୍ୟମନ୍ତ୍ରୀ। ସୁପ୍ରିମକୋର୍ଟର ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଜଷ୍ଟିସ୍ ବିଆର୍ ଗଭାଇଙ୍କ ନାଁ ସୁପାରିଶ। କେନ୍ଦ୍ର ସଡ଼କ ଆଉ ପରିବହନ ମନ୍ତ୍ରୀ ଆଇବାକାଲ ଆସୁଛନ୍ ଓଡ଼ିଶା। 4,000 କୋଟିନୁ ଅଧିକା ଟଙ୍କାର ଭିନ୍ ଭିନ୍ ପ୍ରକଳ୍ପ କରିବେ ଲୋକାର୍ପଣ ଆଉ ଶିଳାନ୍ୟାସ। ଆଉ ସମ୍ବଲପୁରନ ମୁଖ୍ୟମନ୍ତ୍ରୀଙ୍କ ଜନଶୁଣାଣି ଲାଗି ଆଇବାକାଲଠାନୁ ମୂଲ ହେବା ପଞ୍ଜୀକରଣ। আজির আঞ্চলিক খবর ইন শেষ হল জুহার।